ଆଜିକାଲି ସମାଜରେ ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟାର ବ୍ୟାପକ ଆବଶ୍ୟକତା ରହିଛି। ପ୍ରାଚୀନ ସମାଜର ଯୋଗାଯୋଗ ବ୍ୟବସ୍ଥା ଏବଂ ଆଜିର ଯୋଗାଯୋଗ ବ୍ୟବସ୍ଥାକୁ ତୁଳନା କଲେ ଆଜି ଆମେ ବହୁତ ଆଗେଇଛେ। ଯାହାର ଉଦାହରଣ ଢେଙ୍କାନାଳ ସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ, ସବୁଜ ବନାନୀ ପରିବେଶ ମଧ୍ୟରେ ଥିବା ଭାରତ ସରକାରଙ୍କର ସଂସ୍ଥାଟି ଗଣଯୋଗାଯୋଗ ପାଇଁ ଏକ ବଳିଷ୍ଠ ମାଧ୍ୟମ। ପ୍ରତ୍ୟେକ ବର୍ଷ ଭାରତର ବିଭିନ୍ନ ଅଞ୍ଚଳରୁ ଛାତ୍ରଛାତ୍ରୀ ଏହି ଅନୁଷ୍ଠାନରୁ ଶିକ୍ଷା ଲାଭ କରି ଦୂରଦର୍ଶନ ଏବଂ ବିଭିନ୍ନ ଗଣମାଧ୍ୟମରେ ନିୟୋଜିତ ହୋଇ ଭବିଷ୍ୟତ ଗଠନ କରିଛନ୍ତି। ଓଡ଼ିଶା ମୁକ୍ତ ବିଦ୍ୟାଳୟ ସମ୍ବଲପୁରର ସାମ୍ବାଦିକତା ଓ ଗଣଯୋଗାଯୋଗ ପାଠ୍ୟକ୍ରମର ପାଞ୍ଚ ଦିନିଆ ତାଲିମ ଶିବିର ଆୟୋଜନ ହୋଇଥାଏ ଏହି ଅନୁଷ୍ଠାନରେ। ଅନୁଷ୍ଠାନ ସହ ଜଡ଼ିତ ହେବାର ସୁଯୋଗ ମିଳେ। ଏହି ପାଞ୍ଚ ଦିନ ରହଣି ଭିତରେ ଆମେ ପ୍ରଥମେ ପ୍ରଭାବିତ ହୋଇଥିଲୁ ଏଠାକାର ଅଧ୍ୟକ୍ଷ ମୃଣାଳ ଚାଟାର୍ଜୀଙ୍କ ବ୍ୟବହାରରେ। ସଦା ହସ ହସ ମୁଖମଣ୍ଡଳ ଏବଂ କର୍ମଚଞ୍ଚଳ ଥିବା ଅଧ୍ୟକ୍ଷ ଏହି ଅନୁଷ୍ଠାନ ସମ୍ପର୍କରେ କହନ୍ତି,
ଆଇଏନ୍ସି ଢେଙ୍କାନାଳର ଆରମ୍ଭ ହେଉଛି 1993 ମସିହା। ଆଇଏନ୍ସି ଢେଙ୍କାନାଳର ଜନ୍ମ ଅଗଷ୍ଟ 14, 1993। ଢେଙ୍କାନାଳରେ ଆଇଏନ୍ସିର ଦ୍ୱିତୀୟ କେନ୍ଦ୍ର ସ୍ଥାପନ ହୋଇଥିଲା। ଏହାର ମୁଖ୍ୟ କେନ୍ଦ୍ର ତ ଦିଲ୍ଲୀରେ 1965 ହୋଇଥିଲା, ଏଇଟା ଦ୍ୱିତୀୟ କେନ୍ଦ୍ର। ଏଇ ଯେଉଁ ପାଞ୍ଚ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆମେ କରୁଛୁ ଓଡ଼ିଶା ଷ୍ଟେଟ୍ ଓପନ୍ ୟୁନିଭର୍ସିଟିର ଶିକ୍ଷାର୍ଥୀମାନଙ୍କ ପାଇଁ, ତାର ଉଦ୍ଦେଶ୍ୟ ହେଉଛି ଯେ ଓପନ୍ ୟୁନିଭର୍ସିଟି ସିଷ୍ଟମରେ ପ୍ରାକ୍ଟିକାଲ ଗୁଡ଼ାକ କରିବା ଗୋଟେ ବଡ଼ ପ୍ରୋବ୍ଲେମ୍ ହୁଏ, ଇକ୍ୱିପମେଣ୍ଟ ସହିତ ହ୍ୟାଣ୍ଡସ ଅନ୍ ହେବା ବଡ଼ ପ୍ରୋବ୍ଲେମ୍ ହୁଏ। ତ ସେଥିପାଇଁ ଓଡ଼ିଶା ଷ୍ଟେଟ୍ ୟୁନିଭର୍ସିଟିର ଯେଉଁମାନେ କର୍ମକର୍ତ୍ତା ସେମାନେ ସ୍ଥିର କଲେ ଯେ ଯେଉଁଠି ପ୍ରାକ୍ଟିକାଲ ଷ୍ଟୁଡେଣ୍ଟମାନେ କରିପାରିବେ ସେଠି ପାଞ୍ଚ ଦିନିଆ ଗୋଟେ ଟ୍ରେନିଂ ନିଅନ୍ତୁ, ତ ସେଥିପାଇଁ ଇଏ ବ୍ୟବସ୍ଥା କରାଯାଇଛି।
ଏହାପରେ ଆମେ ଭେଟିଥିଲୁ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ମୁଖ୍ୟ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ସହ ଏବଂ ଶିକ୍ଷାଦାନ ପାଇଁ ଆସିଥିବା ଅନ୍ୟ ଶିକ୍ଷକମାନଙ୍କ ସହ, ବିଭାଗୀୟ ମୁଖ୍ୟ ଏବଂ ଅନୁଷ୍ଠାନର ସହକର୍ମୀମାନଙ୍କର ଅମାୟିକ ବ୍ୟବହାର ସହଯୋଗ ଆମକୁ ବିଶେଷ ଭାବରେ ପ୍ରଭାବିତ କରିଥିଲା। ଅନୁଷ୍ଠାନଟି ଆନ୍ତର୍ଜାତିକ ଅନୁଷ୍ଠାନଠାରୁ କୌଣସି ଗୁଣରେ କମ୍ ନଥିଲା। ପ୍ରବେଶ ପଥଠାରୁ ଆରମ୍ଭ କରି ସମୁଦାୟ ପରିବେଶରେ ସ୍ୱଚ୍ଛ ଭାରତର ନମୁନା ଦେଖିବାକୁ ମିଳିଥିଲା। ପାର୍ବତ୍ୟାଞ୍ଚଳ ହୋଇଥିଲେ ମଧ୍ୟ ପାନୀୟ ଜଳ ଯୋଗାଣର ଉତ୍ତମ ବ୍ୟବସ୍ଥା ଥିଲା। ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ଛାତ୍ରାବାସର ବନ୍ଦୋବସ୍ତ ରହିଥିଲା। ଭୋଜନାଳୟ ପରିବେଶ ଅତି ଉତ୍ତମ ରହିଥିଲା। ନିର୍ଦ୍ଧାରିତ ସମୟରେ ଖାଦ୍ୟ ପରିବେଷଣ କରାଯାଉଥିଲା। ଏହି ଅନୁଷ୍ଠାନରେ ଥିବା ଆନୁଷଙ୍ଗିକ ସୁବିଧା, ଅଡିଓ ଭିଡ଼ିଓ କ୍ୟାମ୍ପ, ଇଣ୍ଟରନେଟ୍ ଲ୍ୟାବ୍, କନଫରେନ୍ସ ହଲ୍, ଶ୍ରେଣୀଗୃହର ପରିସ୍ଥିତି, ପାଠାଗାରର ବ୍ୟବସ୍ଥା, ପରିଚାଳନା ଏବଂ ଅନ୍ୟାନ୍ୟ ଦାୟିତ୍ୱରେ ଥିବା କର୍ମଚାରୀ କର୍ମଠ ଦାୟିତ୍ୱବାନ ଥିଲେ। ସେମାନେ କୁହନ୍ତି,
ଆପଣଙ୍କ ସେ ଟ୍ରେନିଂ ବ୍ୟାଚ୍ ବହୁତ ଭଲ ଲାଗିଛି, ଆମର କାର୍ଯ୍ୟ ଚାଲିଛି,
ଅନୁଷ୍ଠାନର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି। ନିର୍ଦ୍ଧାରିତ ସମୟରେ ପ୍ରବେଶ ପଥ ଖୋଲାଯାଇଥାଏ, ରାତ୍ରି 9 ପରେ ପ୍ରବେଶ ପଥ ବନ୍ଦ କରାଯାଇଥାଏ। ସୁରକ୍ଷା କର୍ମୀ କହନ୍ତି,
ଆଜି ପିଲା 23 ବ୍ୟାଚ୍ ପିଲା ଗଲେଣି ଅଲରେଡ଼ି ଆମ ପିରିୟଡ଼ ହେବେ, କିଛି ଅସୁବିଧା ହେଇନି। ଆଚ୍ଛା, ଏବେ ବି କୋର୍ସ କରିବା, ନୂଆ କୋର୍ସ ଚାଲିଛି, ନୂଆ କୋର୍ସ ବି ପିଲା ଆମର ଆସିଛନ୍ତି, 30 ପିଲା ଆସିଛନ୍ତି, ତାଙ୍କର ବି ସୁରକ୍ଷା ଦାୟିତ୍ୱରେ ଆମେ ଅଛୁ, ବି ଭଲରେ ବି ଭଲ ପିଲା ବି ଅଛନ୍ତି, କିଛି ଅସୁବିଧା ପ୍ରୋବ୍ଲେମ୍ ହେବାର ନାହିଁ।
ଏହି ଅନୁଷ୍ଠାନଟି ଢେଙ୍କାନାଳ ତଥା ଓଡ଼ିଶାର ଗର୍ବ ଗୌରବ। ଅନୁଷ୍ଠାନ ସୃଷ୍ଟି କରିଛି ଅନେକ ସାମ୍ବାଦିକ ଯେଉଁମାନେ ଆଜିର ଆଗଧାଡ଼ିର ଗଣମାଧ୍ୟମରେ କାର୍ଯ୍ୟ କରି ରାଜ୍ୟ ଓ ଦେଶରେ ଗର୍ବ ବଢ଼ାଇଛନ୍ତି। ଏହି ଅନୁଷ୍ଠାନ କେତେକ ପ୍ରଶିକ୍ଷାର୍ଥୀ ଏବଂ ଶିକ୍ଷାର୍ଥୀ ଆଜି ରାଜ୍ୟର ଜଣେ ଜଣେ ସୁଲେଖକ ହୋଇ ଦେଶ ଜାତିର ମାନ ବଢ଼ାଇଛନ୍ତି।
ଏହା ଥିଲା ଭାରତୀୟ ଜନସଞ୍ଚାର ସଂସ୍ଥାନ ସମ୍ପର୍କୀୟ ଗ୍ରୁପ ସିର ସ୍ୱତନ୍ତ୍ର ଉପସ୍ଥାପନା। ଉପସ୍ଥାପକ ଦୀନବନ୍ଧୁ ବେହେରା, ସମ୍ପାଦିକା ସୁଛନ୍ଦା ମହାପାତ୍ର, ସହଯୋଗୀ ସତ୍ୟନାରାୟଣ, ସତ୍ୟଜିତ, ଅଜିତ, ରବିଶଙ୍କର, ସିଦ୍ଧାନ୍ତ, ପ୍ରଦୀପ ଓ ଆଶିଷ।